ନମସ୍କାର, ମୁଁ ହେଉଛି ମେଘନା ସାହୁ, ପିଜି ସ୍ୱୀକୃତି ଏସ୍ଏଚ୍ଜିର ସଭାନେତ୍ରୀ। ଆଜି ବିଶ୍ୱ ଶୌଚାଳୟ ଦିବସ ନଭେମ୍ବର 19 ପାଇଁ ଆଜି ଶୁଭାରମ୍ଭ କରାଗଲା ଭରତପୁର ୱାର୍ଡ ନମ୍ବର 22 କ୍ଲଷ୍ଟର 6ରୁ। ଏହା ବାଇଣ୍ଡ ଅପ୍ କରାଯାଇଛି ଆଜି ଆମର କ୍ଲଷ୍ଟର 8ରେ। ଏହି କାର୍ଯ୍ୟକ୍ରମ କେବଳ ୱାର୍ଡ ନମ୍ବର 22 ନୁହେଁ, ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ନଭେମ୍ବର 14ରୁ ଆରମ୍ଭ ହୋଇ ନଭେମ୍ବର 19 ପର୍ଯ୍ୟନ୍ତ ଚାଲୁ ରହିବ। ଏହା ପ୍ରତ୍ୟେକ କମ୍ୟୁନିଟିରେ, ପ୍ରତ୍ୟେକ ସ୍ଲାମ୍ରେ, ପ୍ରତ୍ୟେକ ୱାର୍ଡ଼ରେ ଏ କାର୍ଯ୍ୟକ୍ରମକୁ ଆମେ ତ୍ୱରାନ୍ୱିତ କରାଯିବ। ଏବଂ ଏହାର ଲକ୍ଷ୍ୟ ରହୁଛି କି ପ୍ରତ୍ୟେକ ବ୍ୟକ୍ତି କେମିତି ଟଏଲେଟ୍କୁ ୟୁଜ୍ କରିପାରିବେ ଏବଂ ତାହାର ଟଏଲେଟ୍ର ସେସ୍ପୁଲ୍ ମାଧ୍ୟମରେ କେମିତି ତାକୁ ମେସିନାଇଜ୍ କରାଯାଇକିନି ସେସ୍ପୁଲ୍ରେ ଆପଣମାନେ ତାକୁ ନିଆଯିବ ଏବଂ ତାକୁ ପ୍ରପର୍ ଟ୍ରିଟମେଣ୍ଟ କରାଯିବ। ଏହି ଭ୍ୟାଲ୍ୟୁ ଚେନ୍କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ଏଥିପାଇଁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି କାର୍ଯ୍ୟକ୍ରମକୁ କେମିତି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚିପାରିବ ତାହା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆକୁ ଆମେ ସମସ୍ତଙ୍କ ଜାଗାରେ ପହଞ୍ଚାଇବାକୁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର। ଏହି ମିଳିତ ଉଦ୍ୟମରେ ଆମକୁ ସହଯୋଗର ହାତ ବଢ଼ାଇଛନ୍ତି ଟିଜି ସ୍ୱୀକୃତି ଏସ୍ଏଚ୍ଜି ସହିତ ପାର୍ଟନରସିପ୍ରେ କାମ କରୁଛନ୍ତି, ଏହି କ୍ୟାମ୍ପେନ୍କୁ ଘରେ ଘରେ ପହଞ୍ଚାଉଛନ୍ତି ସିଫର୍ ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ ଉଭୟଙ୍କୁ। ସମସ୍ତଙ୍କ ପାଇଁ ଟଏଲେଟ୍ ଫର୍ ଅଲ୍, କେମିତି ପ୍ରତ୍ୟେକ ବ୍ୟକ୍ତିବିଶେଷ ନିର୍ଦ୍ୱନ୍ଦରେ ନିର୍ଭୟରେ ପବ୍ଲିକ ଟଏଲେଟ୍ ଏବଂ ପ୍ରତ୍ୟେକ ଜାଗାରେ ଥିବା ଟଏଲେଟ୍କୁ କେମିତି ୟୁଜ୍ କରିପାରିବେ ତାହା ହେଉଛି ଲକ୍ଷ୍ୟ। ବର୍ତ୍ତମାନ 2023 ମସିହାରେ ମଧ୍ୟ ଏହା ଗୋଟିଏ ଆମମାନଙ୍କ ପାଇଁ ମଧ୍ୟ ଗୋଟିଏ ଲଢ଼େଇ କି ଟ୍ରାନ୍ସଜେଣ୍ଡର୍ସମାନଙ୍କ ପାଇଁ ପ୍ରତ୍ୟେକ ଜାଗାରେ ପବ୍ଲିକ ପ୍ଲେସ୍ରେ, ପବ୍ଲିକ ଟଏଲେଟ୍ରେ, ସିନେମା ହଲ୍ରେ, ବସ୍ ଷ୍ଟାଣ୍ଡରେ କେମିତି ଗୋଟେ ଟଏଲେଟ୍ ସୁବିଧା ହୋଇପାରିବ ତାହା ମଧ୍ୟ ଆମର ଗୋଟେ କ୍ୟାମ୍ପେନ୍ ଚାଲିଛି, ଟଏଲେଟ୍ ଫର୍ ଅଲ୍ କିମ୍ବା ୟୁନିଭର୍ସାଲ୍ ଟଏଲେଟ୍। ଆମେମାନେ ଯେତେବେଳେ ଦେଖୁଛେ କୌଣସି କର୍ମକ୍ଷେତ୍ରରେ ବା କୌଣସି ଜାଗାରେ କେବଳ ଟଏଲେଟ୍ ଫର୍ ଡିସେବିଲିଟି କିମ୍ବା ୱିମେନ୍ ଆଉ ମେନ୍ମାନଙ୍କ ପାଇଁ ଥାଉଛି, କିନ୍ତୁ ଟ୍ରାନ୍ସଜେଣ୍ଡର ବା ଟ୍ରାନ୍ସ ୱିମେନ୍ ଆଉ ଟ୍ରାନ୍ସ ମେଲ୍ମାନଙ୍କ ପାଇଁ କୌଣସି ସୁବିଧା ନଥାଉଛି, ଯେଉଁଠିକି ନିର୍ଦ୍ୱନ୍ଦରେ ଆମେ ଯାଇକିନି ଆମେ ନିଜେ ଟଏଲେଟ୍ ମଧ୍ୟ ଟିକିଏ ସାଥିରେ କରିପାରିବୁ। ସେଥିପାଇଁ ମୁଁ ଅନୁରୋଧ କରିବି ରାଜ୍ୟ ସରକାରଙ୍କୁ ଏବଂ କେନ୍ଦ୍ର ସରକାରଙ୍କୁ, ଡିପାର୍ଟମେଣ୍ଟ ସମସ୍ତଙ୍କୁ କି ଦୟାକରି ଆମମାନଙ୍କ ପାଇଁ ପବ୍ଲିକ ଟଏଲେଟ୍ରେ ବନ୍ଦୋବସ୍ତ କରାଯାଉ। ଏଇ ଟଏଲେଟ୍ ଦିବସରେ ଆପଣମାନଙ୍କୁ ଗୋଟିଏ ଅନୁରୋଧ। ମୁଁ ମେଘନା ସାହୁ, ନମସ୍କାର।